ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶର ଆର୍ଥିକ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗତ କିଛି ବର୍ଷ ଧରି ନିଆଯାଇଥିବା ପଦକ୍ଷେପ ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ସଙ୍କଟ ସମୟରେ ଲାଭଦାୟକ ପ୍ରମାଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହିତ ଆଲୋଚନା କରିଥିଲେ। କୋଭିଡ୍ 19 ଭଳି ବିଶ୍ୱରେ ଦେଖାଦେଇଥିବା ବଡ଼ ବଡ଼ ସମସ୍ୟାର ମୁକାବିଲା କରିବାରେ ଭାରତର ପୂର୍ବରୁ ଅଭିଜ୍ଞତା ରହିଛି। ବର୍ତ୍ତମାନ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା କରିବାରେ ରାଜ୍ୟଗୁଡ଼ିକର ସହଯୋଗ ଏବଂ ସମନ୍ୱୟ ମନୋଭାବ ଦେଶର ସର୍ବବୃହତ୍ ଶକ୍ତି ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯୋଗାଣ ଶୃଙ୍ଖଳର ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଏବଂ ବେଆଇନ ମହଜୁଦକାରୀ କାରବାର ବିରୁଦ୍ଧରେ କଠୋର ପଦକ୍ଷେପ ନେବା ସହିତ କୃଷିକ୍ଷେତ୍ର ନିମନ୍ତେ ସାରର ଉପଯୁକ୍ତ ବଣ୍ଟନର ତଦାରଖ କରିବା ପାଇଁ ଯୋଜନାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭୁଲ ସୂଚନା ଓ ଗୁଜବ ପ୍ରସାରଣ ବିରୁଦ୍ଧରେ ସତର୍କ କରାଇ ଶ୍ରୀ ମୋଦି କହିଥିଲେ, ବିଶ୍ୱସନୀୟ ସୂଚନାର ସଠିକ୍ ସମୟରେ ପ୍ରସାରଣ ଅତ୍ୟନ୍ତ ଜରୁରୀ। ରାଜ୍ୟରେ ପ୍ରତ୍ୟେକ ଗ୍ରାମାଞ୍ଚଳକୁ ସଡ଼କ ସଂଯୋଗୀକରଣ ପାଇଁ ପ୍ରୟାସ ଜାରି ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖପ୍ରାଖୋଲ ଓ ପାଟଣାଗଡ଼ ବ୍ଲକର 8 ରାସ୍ତା ନିର୍ମାଣର ଗତକାଲି ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 12 କୋଟି ଟଙ୍କା ବ୍ୟୟରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି ରାସ୍ତାଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଜେନେରାଲ ଦ୍ୱିବେଦୀ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଯାଇ ଆର୍ମି ଏୟାର ଡିଫେନ୍ସ କଲେଜରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 132ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8ଟାରେ ପ୍ରସାରଣ କରାଯିବ। ବର୍ଜ୍ୟ ପରିଚାଳନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚାଳନ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର 4 ବ୍ଲକର ମୋଟ 218 ଗ୍ରାମ ପଞ୍ଚାୟତରୁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୁଖିଲା ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ନାଟକ ଉତ୍ସବ ପୂର୍ବରଙ୍ଗ 2026 ବିଶ୍ୱ ନାଟକ ଦିବସ ଅବସରରେ ଗତକାଲିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତାର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ସନ୍ଧ୍ୟାରେ ନାଟକ ନିଶଙ୍ଗ ଈଶ୍ୱର ପରିବେଷଣ କରାଯାଇଥିଲା। ରେଳ ବଜେଟ୍ରେ ଓଡ଼ିଶାକୁ ବିଗତ କିଛି ବର୍ଷ ମଧ୍ୟରେ ବ୍ୟୟ ବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2009ରୁ 2014 ମସିହା ମଧ୍ୟରେ ଏହା ବାର୍ଷିକ ହାରାହାରି 838 କୋଟି ଟଙ୍କା ରହିଥିଲା। 2025-26 ଆର୍ଥିକ ବର୍ଷରେ ଏହା ପ୍ରାୟ 13 ଗୁଣ ବୃଦ୍ଧି ପାଇ 10,599 କୋଟି ଟଙ୍କାରେ ପହଞ୍ଚିଛି ବୋଲି ରାଜ୍ୟସଭାରେ ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଜୟପୁରରେ ଆୟୋଜିତ ଦ୍ୱିତୀୟ ଜାତୀୟ ପାରା ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଓଡ଼ିଶାକୁ ମୋଟ 26 ପଦକ ମିଳିଛି। ଗତକାଲି ଅନ୍ତିମ ଦିବସରେ ଓଡ଼ିଶାର ପ୍ରତିଯୋଗୀମାନେ 3 ସ୍ୱର୍ଣ୍ଣ, 4 ରୌପ୍ୟ ଓ 1 ବ୍ରୋଞ୍ଜ ପଦକ ସହ 8 ପଦକ ଜିତିଛନ୍ତି। ଶକ୍ତି ସଞ୍ଚୟ ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆର୍ଥ ଆୱାର। ପୃଥିବୀରେ 1 ଘଣ୍ଟା ପାଇଁ ରାତି 8:30ରୁ 9:30 ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରିବା ପାଇଁ ୱାର୍ଲଡ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ଅନୁରୋଧ କରାଯାଇଛି। 2007 ଏହି ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଶକ୍ତି ସଂରକ୍ଷଣ ଅଭିଯାନ ଅନ୍ତର୍ଗତ ଲାଇଟ୍ ବନ୍ଦ କରି ଶକ୍ତି ସଂରକ୍ଷଣ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। ଭାରତ ସମେତ ବିଶ୍ୱର 190 ରାଷ୍ଟ୍ରରେ ଆର୍ଥ ଆୱାର ପାଳନ କରାଯାଉଛି। ରାଜ୍ୟର ଉତ୍ତର ଭାଗ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ ସମେତ ଅନ୍ୟ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି।